ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏହାର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଭାରତୀୟ ଜନସଞ୍ଚାର ସଂସ୍ଥାନ ସହାୟତାରେ ଏକ ସାପ୍ତାହିକ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି। ଏହି ପ୍ରଶିକ୍ଷଣ ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ସାମ୍ବାଦିକତା ଓ ଗଣମାଧ୍ୟମ ବିଷୟରେ ଉତ୍କୃଷ୍ଟମାନର ଶିକ୍ଷା ଲାଭ କରିବାର ସୁଯୋଗ ମିଳିଛି। ଆଇଏଏମ୍ସି ଏକ ଜାତୀୟ ସ୍ତରର ସଂସ୍ଥାନ ହେଉଥିବାରୁ ଏଠାକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇପାରୁଛନ୍ତି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଯଦିଓ ଗୋଟିଏ ଦୂର ନିରନ୍ତର ଶିକ୍ଷାନୁଷ୍ଠାନ, ଆଇଏମ୍ସି ଭଳି ଏକ ଜାତୀୟ ସ୍ତରୀୟ ଅନୁଷ୍ଠାନରେ ଏହାର ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ସ୍ୱାଗତ ଯୋଗ୍ୟ। ଏହି ପ୍ରଶିକ୍ଷଣ ଶିବିର ଜୁନ୍ 13 ତାରିଖରେ ପ୍ରସାର ଭାରତୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ ପାଣିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରକୁ ନେଇ ସେ କୁହନ୍ତି,
ଏଇ ଯେଉଁ ଗଣମାଧ୍ୟମ ସମ୍ପର୍କିତ କାର୍ଯ୍ୟକ୍ରମଟି ରହିଛି, ଆପଣଙ୍କର କୋର୍ସଟି ରହିଛି, ଗୋଟେ ଡିପ୍ଲୋମା କୋର୍ସ, ଏଇଟା ଗୋଟେ ବର୍ଷର କୋର୍ସ, କିନ୍ତୁ ଆଇଆଇଏମ୍ସି ଢେଙ୍କାନାଳରେ ଯେଉଁଟା ହେଉଛି ସେଇଟା ମାତ୍ର 5 ଦିନ ପାଇଁ। ଏଇଠି କେବଳ ଆପଣଙ୍କୁ ଦିଗ ଦେଖାଇ ଦିଆଯିବ, ତାପରେ ଆପଣ ନିଜେ ନିଜେ ଚାଲିବାକୁ ପଡ଼ିବ। ସାମ୍ବାଦିକ ଯେଉଁ ଚରିତ୍ର ଦରକାର, ସାମ୍ବାଦିକ ଦ୍ୱାରା ଯେଉଁ ଚ୍ୟାଲେଞ୍ଜ ମାଧ୍ୟମରେ ସାମ୍ବାଦିକତାରେ ଯେଉଁ ବିବିଧତା ଅଛି, ସେମାନେ ଏକ ନୁହନ୍ତି, ତାର ଯେଉଁ ଛୋଟ ଛୋଟ ଅଙ୍ଗ ଅଛି ତାକୁ ଆପଣଙ୍କୁ ଦେଖାଇଦେଲେ ଆପଣ ନିଶ୍ଚୟ ବୁଝିପାରିବେ। ତା ବ୍ୟତୀତ ଏଠି ଆପଣ ନିଜେ କିଛି କରିବେ, ନିଶ୍ଚୟ ଏଥିରୁ ଛାତ୍ରଛାତ୍ରୀ ଉପକୃତ ହେବେ।
ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନ ଛାତ୍ରଛାତ୍ରୀମାନଙ୍କୁ ସାମ୍ବାଦିକତା କ'ଣ, ସୂଚନା ଓ ସମ୍ବାଦ ମଧ୍ୟରେ ପାର୍ଥକ୍ୟ, ସାମ୍ବାଦିକଙ୍କର ଦାୟିତ୍ୱବୋଧ ଏବଂ ସମ୍ବାଦ ପରିବେଷଣ ବିଷୟରେ ସୂଚନା ଦିଆଯାଇଥିଲା। ଆଇଏମ୍ସିର ବରିଷ୍ଠ ପ୍ରଶିକ୍ଷକ ଜିତେନ୍ଦ୍ରପତି ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଗଣମାଧ୍ୟମରେ ବ୍ୟବହାର ସମ୍ବନ୍ଧୀୟ ସୂଚନା ଦେବା ସହ ସୋସିଆଲ ମିଡ଼ିଆର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଏତଦ୍ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ଆଇଏମ୍ସିର ଭିଡ଼ିଓ ଏବଂ ଅଡ଼ିଓ ଲାଇବ୍ରେରୀରେ ରେଡ଼ିଓ ଓ ଟିଭିରେ ସମ୍ବାଦ ପାଠନ ସମ୍ବନ୍ଧୀୟ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ବେଳେ ଛାତ୍ରଛାତ୍ରୀମାନଙ୍କୁ ସମ୍ବାଦ ଏବଂ ଫିଚର ଲେଖିବା ପ୍ରଣାଳୀ ଶିକ୍ଷା ଦିଆଯାଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି 7 ଦିନ ଭିତରେ ସାମ୍ବାଦିକତା ଓ ଗଣମାଧ୍ୟମ ଶିକ୍ଷାର ପ୍ରଶିକ୍ଷଣରେ ଲାଭବାନ ହେବେ ଏବଂ ପାଠ୍ୟକ୍ରମ ଶେଷ କରିବା ପରେ ସାମ୍ବାଦିକତା ଓ ଗଣମାଧ୍ୟମକୁ ନିଜର ପେସା ଭାବରେ ଗ୍ରହଣ କରି କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପାରିବେ। ଜାତୀୟ ପ୍ରତିଷ୍ଠାନରେ ଶିକ୍ଷା ଗ୍ରହଣ ଛାତ୍ରଛାତ୍ରୀମାନଙ୍କର କୌଶଳକୁ ବଢ଼ାଇବାରେ ସହାୟକ ହେବ। ଆସନ୍ତୁ ଏହି ସମ୍ପର୍କରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କଠାରୁ ତାଙ୍କର ଅନୁଭୂତି ସମ୍ପର୍କରେ କିଛି ଶୁଣିବା।
ଏହି ପ୍ରଶିକ୍ଷଣ ଶିବିରରେ ଆମକୁ ଟିଭି ନ୍ୟୁଜ୍ ଲେଖିବା, ଉପସ୍ଥାପନ କରିବା ତଥା ରେଡ଼ିଓ ବୁଲେଟିନ୍ ଲେଖିବା ଓ ଉପସ୍ଥାପନ କରିବାରେ ପ୍ରତ୍ୟକ୍ଷ ତାଲିମ ଦିଆଯାଇଥିଲା। ମୋ ମତରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏହି ପ୍ରୟାସ ପ୍ରଶଂସନୀୟ। ଏହି ତାଲିମ ଦ୍ୱାରା ଆମେ ବିଶେଷ ଭାବେ ଉପକୃତ ହେବୁ ବୋଲି ଆଶା କରୁଛି। ଆଇଏମ୍ସିର ପ୍ରଶିକ୍ଷକମାନଙ୍କର ସହଯୋଗ ପ୍ରଶଂସନୀୟ।
ଏହି ପ୍ରତ୍ୟକ୍ଷ ପ୍ରଶିକ୍ଷଣରୁ ଆମେ ଉପକୃତ ହେବୁ ବୋଲି ଆଶା। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଯୋଗୁଁ ଏହି ପ୍ରଶିକ୍ଷଣ ସମ୍ଭବ ହୋଇଥିବାରୁ ଆମେ ସମସ୍ତେ ଆଇଏମ୍ସି ଢେଙ୍କାନାଳ ପ୍ରତି କୃତଜ୍ଞ।
ଭାରତୀୟ ଜନସଞ୍ଚାର ସଂସ୍ଥାନରେ ହେଉଥିବା ପ୍ରଶିକ୍ଷଣ ଶିବିର ଉପରେ ଇଏ ଥିଲା ଗ୍ରୁପ୍ ଏର ସ୍ୱତନ୍ତ୍ର ଉପସ୍ଥାପନ। ରଚନା ନୀଳକଣ୍ଠ ମହାପାତ୍ର, ଉପସ୍ଥାପନା ଅଭିନନ୍ଦନ ତ୍ରିପାଠୀ ଏବଂ ସହାୟତା କଳାକର ମାନରଞ୍ଜନ, ସୀମାରାଣୀ ମାଧର ଓ ସତ୍ୟଜିତ୍।